ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଅନ୍ତୋଦୟ ଗୃହ ଯୋଜନା ପ୍ରୋତ୍ସାହନ ଟଙ୍କା ଦେବା ନିୟମଟି ଟିକେ ବଦଳାଯାଇଛି। ଆଗରୁ 4 ମାସ ଭିତରେ ଘର ବନା ସାରିଲେ 20,000 ଟଙ୍କା ମିଳୁଥିଲା, ଏତକର 4 ମାସ ବଦଲେ 6 ମାସ ଭିତରେ ଘର ତିଆରି ସରିଲେ ଭିଲ 20,000 ତକ ପ୍ରୋତ୍ସାହନ ଟଙ୍କା ଦିଆଯିବା। ସେନ୍ତା 6 ମାସ ବଦଲେ 8 ମାସେ ଘର ସାରିଲେ 10,000 ଟଙ୍କା ପ୍ରୋତ୍ସାହନ ରାଶି ମିଳିବା ବୋଲି ପଞ୍ଚାୟତିରାଜ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଏ ବାବଦେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସବୁ ଜିଲ୍ଲାପାଳ ଆର୍ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଜରିଏ ସଂଶୋଧିତ ମାର୍ଗଦର୍ଶିକା ବାବଦେ ଜଣାଇଛନ୍। ପୂର୍ବତଟ ରେଳପଥରୁ ମହାପ୍ରବନ୍ଧକ ପରମେଶ୍ୱର ପୁଙ୍ଖୱାଲ ଗଲାକାଲ ସମ୍ବଲପୁର ରେଳ ଷ୍ଟେସନ ଆର୍ କୋଚିଂ ଡିପୋ ଯାଞ୍ଚ କରିଛନ୍। ଇତାର ସହିତ ଯାତ୍ରୀ ସୁବିଧା ଚାଲୁଥିବାର ବିକାଶମୂଳକ କାମ ଆଉ ଭିତ୍ତିଭୂମି ଉନ୍ନତି କାମର ବିଲ୍ ସେ ସମୀକ୍ଷା କରିଛନ୍। ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷନ ଶ୍ରୀ ଫୁଙ୍କୱାଲ ଗୋଟିଏ ବୈଠକରେ କରିଥିଲେ। ଏଥି ମଣ୍ଡଳର ସବୁ ବିଭାଗର ପର୍ଯ୍ୟବେକ୍ଷକମାନଙ୍କ ସାଙ୍ଗେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମଟି ରେଲ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀଙ୍କ ସହିତ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତା ଫେରଘାଏ ଯାଞ୍ଚ ଲାଗି ଆବେଦନ ଆସ୍ଥାନୁ ମୂଲ ହୋଇକରି 2 ସେପ୍ଟେମ୍ବର ତକ ଚାଲବା। ଆବେଦନକାରୀମାନେ କାର୍ଯ୍ୟଦିବସମାନଙ୍କେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ନାହିଁ ତ ଶାଖା କାର୍ଯ୍ୟାଳୟନ ଅଫ୍ଲାଇନ୍ଥି ଆବେଦନ କରିପାରିବେ। ଆବେଦନ କରବାର ଦରଖାସ୍ତ ବୋର୍ଡର ୱେବ୍ସାଇଟ୍ www.bscodisa.ac.in ଥି ମିଳୁଛେ। ବୋର୍ଡ ତରଫ ଯାଞ୍ଚ ପ୍ରକ୍ରିୟା ସରିଲା ଉତ୍ତରୁ ଆବେଦନକାରୀଙ୍କ ସଂଶୋଧିତ ମାର୍କସିଟ୍ ଦିଆଯିବା ଆଉ ଖାତାର ଅବିକଲ ନକଲ ଡାକ ଜରିଏ ଆବେଦନକାରୀମାନଙ୍କୁ ଦିଆଯିବା ବୋଲି ବୋର୍ଡ ତରଫ କୁହାଯାଇଛି। ମଳପଙ୍କ ପରିଚାଳନା ଆଉ ବାହ୍ୟମୁକ୍ତ ଶୌଚ ଲାଗି ସମ୍ବଲପୁର ମହାନଗର ନିଗମ ଲାଗି ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିଛି। 6 ମାସ ତଳେ ଓଡିଏଫ୍ ସର୍ବେକ୍ଷଣ ଦଳ ବୁଲିକରି ସର୍ଭେ କଲା ଉତ୍ତରୁ ନିଗମକେ ଓଡିଏଫ୍ ପ୍ଲସ୍ ପ୍ଲସ୍ ପ୍ରମାଣପତ୍ର ଦେଇଛି। ଖୁଲାନ ମଳତ୍ୟାଗ ବନ୍ଦ ହେବାର ସ୍ୱେରେଜ ବ୍ୟବସ୍ଥା ସହିତ ମଳପଙ୍କ ପରିଚାଳନା କ୍ଷେତ୍ରଟି ଭଲ ପ୍ରଦର୍ଶନ କରିଥିବା ନୁହେଁ ମାନ୍ୟତା ମିଳିଛି। ବୁର୍ଲା ହୀରାକୁଦ ଆଉ ଖଣୁଆଲ ଥିବା 3ଟା ଜାଗାନ ମଳପଙ୍କ ପରିଚାଳନା କରାଯାଉଛି ବୋଲି ମହାନଗର ନିଗମର ଉପାୟୁକ୍ତ ସୂଚନା ଦେଇଛନ୍। ଝାରସୁଗୁଡ଼ା ବିମାନବନ୍ଦରନୁ ବେଙ୍ଗାଲୁରୁକେ 2 ନମ୍ବର ବିମାନ ସେବା ଗଲାକାଲି ମୂଲ ହୋଇଛି। ଷ୍ଟାର ଏୟାରଲାଇନ୍ସ ତରଫ ମୂଲ ହୋଇଥିବାରେ ବିମାନ ସେବା ହପ୍ତାକ 2 ଦିନ ଚାଲବା। ବେଙ୍ଗାଲୁରୁ ରୁଟ୍ଥି ଆଘନୁ ଇଣ୍ଡିଗୋ ଏୟାରଲାଇନ୍ସ ହପ୍ତାକ 5 ଦିନ ଚଳାଚଳ କରୁଛି। ଇଣ୍ଡିଗୋ ବିମାନ ଚଳାଚଳ ନାଇଁ କରୁଥିବା 2 ଦିନ ଗୁରୁବାର ଆର୍ ଶନିବାର ଷ୍ଟାର ଏୟାରଲାଇନ୍ସ ତରଫ ବିମାନ ଚଳାଚଳ କରବା। ଦେବଗଡ଼ ଜିଲ୍ଲା ସମ୍ମିଳନୀ କକ୍ଷନ ବିପର୍ଯ୍ୟୟ ପରିଚାଳନା ଲାଗି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ହେମନ୍ତ କୁମାର ସିଂ ଏଥି ଯୋଗ ଦେଇକରି ପ୍ରାକୃତିକ ବିପର୍ଯ୍ୟୟ ସମୟଥି ସାଧାରଣ ଲୋକେ ତାର ମୁକାବିଲା କରବାର ବାବଦେ ତାଲିମ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆଙ୍କର ଅଧିଷ୍ଠାତ୍ରୀ ଦେବୀ ମା' ସୁନାଦେଇଙ୍କ ନୂଆଖାଇ ପରବ ପାଲିତ ହୋଇଯାଇଛି। ଭୁଦୋ ମାସର ଉଆଁସ ତିଥିନ ମା' ସୁନାଦେଇଙ୍କ ପୀଠନ ନୂଆଖାଇ କରାଯାଇଛି। ଇ ପରବ ପାଲନ ଲାଗି 10 ଭାଇ 84ଟା ଟିକିରି ଗାଁନ ଆସିକରି ସାମିଲ ହେସନ୍। ମା' ସୁନାଦେଇ କଲାସି ଦେହତି ଆସିକରି ନୂଆ ଶସ୍ୟ ଗ୍ରହଣ କରବାର ସହିତ ସଭେ ଗୁଟେଠାନେ ନୂଆଖାଇ କରିକରି ଜୁହାର ଭେଟ ହେସନ୍। ନୂଆପଡ଼ା ଜିଲ୍ଲାର ଗାଁ ଇଲାକାନ ଆଜଭିଲ୍ ପ୍ରାଚୀନ ପରମ୍ପରା ରୋଗ ଭସାଣି କରାଯାଉଛି। ଆଗରକାଲେ ମହାମାରୀକେ ଦୂର କରବାର ଲାଗି ଭିନ୍ ଭିନ୍ ରକମର ଡାଲ୍କେ ନେଇକରି ଜୁଏ ଲଗେଇକରି ସେ କୁହୁଲାଥି ନଗର ପରିକ୍ରମା କରୁଥିଲେ। ଆଜି ଖଡ଼ିଆଲ ବ୍ଲକ ବେନ୍ଦ୍ରାବାହାଲ ଗାଁନ ଇ ରୋଗ ଭସାଣି କାର୍ଯ୍ୟକ୍ରମ ହୋଇଯାଇଛି। ଗୁଜରାତର ଅହମ୍ମଦାବାଦଠାରେ ଆଜିଠାନୁ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନ୍ସିପ୍ ମୂଲ ହେବା। ଏଥିଲାଗି ଭାରତୀୟ ଦଳ 6 ଜଣ ଓଡ଼ିଆ ଠାନ୍ ପାଇଛନ୍। ଏ ଚାମ୍ପିୟନ୍ସିପ୍ଟି ଆଜିଠାନୁ ମୂଲ ହୋଇକରି 30 ତାରିଖ ତକ ଏଟା ଚାଲବା। ଚେନ୍ନାଇନ ଚାଲିଥିବାର 64 ନମ୍ବର ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାଥି ଓଡ଼ିଶାର ଧାବକ ଅନିମେଷ କୁଜୁର 200 ମିଟର ପୁରୁଷ ଦୌଡ଼ଥି ସ୍ୱର୍ଣ୍ଣପଦକ ଜିତିଛନ୍। ଇତାର ଛଡ଼ା ପୁରୁଷ ହାଇଜମ୍ପଥି ସ୍ୱାଧୀନ କୁମାର ମାଝୀ କାଂସ୍ୟ ପଦକ ଜିତିଛନ୍। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଆର୍ ତାର ପାଖର ଇଲାକାନ ଗୋଟେ ଲଘୁଚାପ କ୍ଷେତ୍ର ତିଆରି ହୋଇଛି। ଇତାର ପ୍ରଭାବଟି ଆଇବା 4 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଝାରସୁଗୁଡ଼ା କେନ୍ଦୁଝର ଆର୍ ମୟୂରଭଞ୍ଜନ ଘଡ଼ଘଡ଼ି ସାଙ୍ଗେ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛି। ହୀରାକୁ ଜଲଭଣ୍ଡାରୁ ଏହାଦେ 8ଟା ଗେଟ୍ ଦେଇକରି ବଢ଼ି ପାଣି ଛଡ଼ାଯାଉଛି। ସକାଳ 6 ବଜେ ତକ ଜଲଭଣ୍ଡାର ଜଳସ୍ତର 621.58 ଫୁଟ ରହିଛି। এচনির আঞ্চলিক খবর ইন শেষ হল আরবেলার আঞ্চলিক খবর শুনিপারবে রাতে সাত বাজিকরি দুই মিনিট থি জুহার।